କରି ସନ୍ତାଳି ସନ୍ଧ୍ୟାରେ ଦଶମ ସ୍କନ୍ଦ ଉଦ୍ଧ ଆସୁଛନ୍ତି ବ୍ରଜଭୂମିକି, ଆଉ ରାଧାଙ୍କ ପାଖକୁ ଯେତେବେଳେ ଯାଇଛନ୍ତି ରାଧାଣୀ ସେତେବେଳେ କୃଷ୍ଣ ବିରହରେ ଦିବ୍ୟ ଉନ୍ମାଦ ଅବସ୍ଥା ପ୍ରାପ୍ତ ହୋଇଛନ୍ତି, ଏଗ୍ରି ସର୍ବାଙ୍ଗରେ କମ୍ପାଦି ବିକାର ସମ ଉଦ୍ଗମ ହେଇଛି, କ୍ଷଣ କ୍ଷଣେ ମୂର୍ଚ୍ଛା ଦଶା ଉଦ୍ଘୂର୍ଣ୍ଣା ଚିତ୍ର ଜଳ୍ପ ବୋଲି କୁହାଯାଉଛି, କ୍ଷଣ କ୍ଷଣି ମୂର୍ଚ୍ଛା ଦଶା ଦେଖାଯାଉଛି, ଦୁର୍ବିଷହ ବିରହ ଅଗ୍ନି ମଧ୍ୟରେ ମାନ ଏ କିନ୍ତୁ ଏକ ବିଚିତ୍ର କଥା, ସେହି ମାଦନାକ୍ଷ ମହାଭାବ ସାଗରରେ କିଛି ଅସମ୍ଭବ ନୁହେଁ, ରାଧା ଭାବନେତ୍ରରେ ଦେଖିଲେ ଶ୍ରୀକୃଷ୍ଣ କୌଣସି ମଥୁରାବାସିନୀଙ୍କ ସାଙ୍ଗରେ ଆନନ୍ଦ କରୁଛନ୍ତି, ତାହାକୁ ଦେଖି ବିରହିଣୀ ରାଧା ମାନିନୀ ହେଇଛନ୍ତି, ଅନେକ ଚେଷ୍ଟା କରି ମାନ ଭଞ୍ଜନ କରି ନ ପାରି ସେ କୃଷ୍ଣ ଚାଲି ଯାଇଛନ୍ତି, ଏକ କଳା ଭ୍ରମରକୁ ଦୂତ କରି ତାହାଙ୍କ ନିକଟକୁ ରାଧାଙ୍କ ନିକଟକୁ ପଠେଇଛନ୍ତି, ଏ ମାନ ପ୍ରସାଦନ ନିମିତ୍ତ ଭ୍ରମର ଆସି ରାଧାଙ୍କର ଶ୍ରୀଚରଣ ପାର୍ଶ୍ୱରେ ଗୁଞ୍ଜନ କରୁଛି, ଏସବୁ ରାଧାଙ୍କର ସ୍ଫୁର୍ତ୍ତି ହେଉଛି, ବିରହ ତୀବ୍ରତାରେ ସ୍ଫୁର୍ତ୍ତିକୁ ସାକ୍ଷାତକାର ବୋଲି ମନେ ହେଉଛି, ଏ ବିରହ ତୀବ୍ରତାରେ ସ୍ଫୁର୍ତ୍ତିଟାକୁ ସାକ୍ଷାତକାର ବୋଲି ମନେ ହେଉଛି, ରାଧା ଭାବୁଛନ୍ତି ଆୟାତି ଚ ମମ ନିକଟଂ ଜାତି ଚ ନିନୃତ୍ୟ ମାତୁରଂ ନଗରଂ ପ୍ରାଣବଲ୍ଲଭ, ଅନ୍ୟର ଅଲକ୍ଷ୍ୟରେ ଆମ ନିକଟକୁ ଆସନ୍ତି ପୁଣି ଗୁପ୍ତ ଭାବରେ ଚାଲିଯାଆନ୍ତି, ସୁତରାମ କାଶ୍ଚନ ରାମା ରମୟତି ରମଣ ସତଥାପି, ସୁତରାମ ମଥୁରା ନଗରରେ ମଧ୍ୟ ତାହାଙ୍କର ଅନେକ ପ୍ରିୟତମ ଅଛନ୍ତି, ନଥୁବା ଗୁପ୍ତ ଭାବରେ ଆସି ପୁଣି ଚାଲି ଯାଉଛନ୍ତି କାହିଁକି, ଭାବି ଭାବି ଯେପରି ସେଇ ମଥୁରାବାସିନୀକୁ ସେ ଦେଖୁଛନ୍ତି ଭାବ ନେତ୍ରରେ, ତାଙ୍କର ସଙ୍ଗେ ଶ୍ୟାମର ମିଳନ ଦେଖୁଛନ୍ତି, ଜାୟନ୍ତି କୃଷ୍ଣ ସଙ୍ଗମ ଦେଖୁ ଦେଖୁ ମାନରୁ ହେଇଯାଉଛି, ମହାବିରହ ଦୁଃଖର ସମୁଦ୍ର ମଧ୍ୟରେ ମାନର ଅପରି ଏକ କ୍ଷୁଦ୍ର ଦୀପର ଉଦୟ, ରାଧା ଦେଖିଲେ ଶ୍ରୀକୃଷ୍ଣ ପ୍ରେରିତ କଳା ଭ୍ରମରଟି ରାଧାଙ୍କର ପାଦ ପାଖରେ ଘୁରି ବୁଲୁଛି, ତାହାର ସ୍ମଶ୍ରୁ ପୀତବର୍ଣ୍ଣ ହେଇଛି, ତାହା ଦେଖି ରାଧାଙ୍କର ମାନ ଅଧିକ ଦୂର ହେଲା, ଦୁର୍ଜ ହେଇଉଠିଲା, ମାନ ଭଙ୍ଗ ଅବସ୍ଥାରେ ନିର୍ବେଦ ନାମକ ସଞ୍ଚାରୀ ଭାବର ଢେଉ ଆସିଗଲା, ସେଥିରେ ଶ୍ରୀକୃଷ୍ଣ ପ୍ରତି ଦୋଷ ଦୃଷ୍ଟିବଶତଃ ପର୍ଯ୍ୟାପ୍ତ ବୁଦ୍ଧି ଆସିଲା, ଅଶେଷ ଦୋଷର ଆକୋଟ ଶ୍ରୀକୃଷ୍ଣଙ୍କ ପ୍ରୀତିରେ ଆଉ କୌଣସି ପ୍ରୟୋଜନ ନାହିଁ, ଏହି ଭାବ ଅନ୍ତରେ ଉଦୟ ହେବାରୁ ଭ୍ରମରକୁ କହିବାକୁ ଲାଗିଲେ, ଠିକ୍ ଏହି ସମୟରେ ଉଦ୍ଧବ ଆସିକରି ପହଞ୍ଚନ୍ତି, ରାଧାଙ୍କ ନିକଟରେ ଦଣ୍ଡାୟମାନ ହେଇଛନ୍ତି, ଭାବ ବିହଳା ରାଧା ଉଦ୍ଧବଙ୍କୁ ଦେଖିପାରୁନାହାନ୍ତି, କିନ୍ତୁ ଯାହା କହୁଛନ୍ତି ତାହା ସବୁ ଶୁଣୁଛନ୍ତି ଉଦ୍ଧବ, ରାଧାରାଣୀ କହୁଛନ୍ତି ମଧୁପ କୀତ ବନ୍ଧ ମା ସ୍ପୃଶାଙ୍ଗ୍ରୀ, ଆରେ କପଟର ବନ୍ଧୁ ତୁ କାହିଁକି ଧୃଷ୍ଟତା କରୁଛୁ, ମୋ ସମ୍ମୁଖରେ ଦଣ୍ଡାୟମାନ ହେଇକିରି ଏଇ କ୍ଷଣି ଏଠାରୁ ଚାଲିଯା, ତୋ ପକ୍ଷରେ ଧୃଷ୍ଟତା ଅନୁପଯୁକ୍ତ ନୁହେଁ, କାରଣ ତୁ ମଦ୍ୟପାନ କରିଛୁ ତ, ତୋର ପ୍ରଭୁ ତ ମଧୁପତି, ସେ ଯୋଗୁଁ ଏତେ ମଧୁପାନ କରିଛୁ, ପ୍ରଭୁ ଭୃତ୍ୟର ମେଳନ ଭଲ ହେଇଛି, ମଧୁପତିର ଦୂତ ମଧୁପ, ଦେଖ ସଖୀଗଣ ଏ ଦୂତକୁ ଯେତେ ସରଳ ମନେ କରୁଛ ସେତେ ସରଳ ନୁହେଁ, ମଦ ନିଶାରେ ବିକ୍ଷିପ୍ତ ଚିତ୍ତ ହେଇ ସରଳ ମନେ ହେଉଛି, କିନ୍ତୁ ମସ୍ତକର କମ୍ପନ ଅବ୍ୟକ୍ତ ଶବ୍ଦ ଶୁଣି ବୁଝାଯାଉଛି ଯେ ସେ କେତେ ଧୂର୍ତ୍ତ, ଆରେ କୀତବ ବନ୍ଧ କପଟର ମିତ୍ର ସେ କପଟର ଚୂଡ଼ାମଣି, ତୁ ତାହାଙ୍କ ଅପେକ୍ଷା ଓ କପଟା କପଟତା ପ୍ରତିମୂର୍ତ୍ତି, ଭୀଷଣ କପଟତା ନଥିଲେ କପଟକୁ ଛଳନ କରି ତା ସହିତ ବନ୍ଧୁତ୍ୱ କରାହୁଏ ନା, ଯେ ସମସ୍ତଙ୍କୁ ଠକାଏ ତାହାକୁ ଯେ ଠକେଇ ଜାଣେ ସେଇ କପଟର ବନ୍ଧୁ, ଠକେଇବାର କୌଶଳ ହେଲା କାହାର ସରଳତା ବାହାରେ ସରଳତା ପ୍ରକାଶ, ରାଧାଙ୍କର କଥା ସବୁ ଉଦ୍ଧବ ଶୁଣୁଛନ୍ତି, ତାହାଙ୍କ ଇଚ୍ଛା ହେଲା ଶ୍ରୀମତୀଙ୍କର ପାଦ ପଦ୍ମରେ ପ୍ରଣତ ହେବେ, ଏପରି ଭାବି ଟିକେ ଅଗ୍ରସର ହେଲେ ରାଧା ଉଦ୍ଧବଙ୍କୁ ଦେଖୁ ଦେଖୁନାହାନ୍ତି, ଭାବନେତ୍ର ଭ୍ରମରକୁ ଦେଖିକିରି କହୁଛନ୍ତି আরে ধূর্তর মিত্র, তোমার পাদ স্পর্শ কর না, যদি প্রণাম করিবার একান্ত ইচ্ছা তাহলে দূরে রই প্রণাম কর, মতে ছু না। মা সুসাঙ্গ্রী, তো ভি মদ্যপ, মোর পাদ ছুইলে পাদ অপবিত্র হব, এই পাদর গৌরব তো জানিনু, তোর অপবিত্র সখা কেটে তোর এই পাদ স্পর্শ করি সুপবিত্র হয়েছি। রাধা এই কথা কহিয়া পরে ভ্রমর যেপরি টিকে দূরেই যাই অন্য দিগরে যাউছি, তা দেখি রাধানী কহিলে তু মোর সখী মানক পাদ ধরিবাকে চাহুছু, সেমানক পাদ ছুঁবা অধিকার মধ্যে তোর নাই, তোর বন্ধু কেতে ধর মোর পাদ ছুঁবা পরে সাহসে ওই সেমানক পাদ ছুঁই মধ্যে ধন্য হয়ে চলছি, যা দূরে যা। উদ্ধম মনে মনে কহুচন্তি, মু প্রভুঙ্ক নিকটরু আসিছি, তোমার শ্রীচরণ স্পর্শ করিবার অধিকার মোর অছি, রাধা ভাব কর্ণরে শুনুচন্তি, এপরি কথা যেপরি ভ্রমর কহুছি তা শুনি সে উত্তর কলে, তু পাদ ছুঁই পারিথান্তু যদি মদ খাইতে ন আসতান্ত, যদি কহু মদ খাই নাই তেবে শুন নিশ্চয় খাইছু তার প্রমাণ দেউছি, তু যেউ বেশরে মো পাখু আসিছু এ বেশরে মাতাল ছড়াও কেই আসে না, মদরে যাহার মস্তক ঘূর্ণিত সে এই বেশরে আসে, যদি কুহ বেশরে কোন দোষ হয়েছি তাহা কৌছি শুন, তোর শ্মশ্রু কাহিঁকি রঙ্গ হয়েছু, কুঙ্কুম মাখিছু কেউঠু পাইলু এতে কুঙ্কুম, আমার মথুরাবাসিনী সপত্নীগণঙ্কর বুকর কুঙ্কুম না, শ্যাম সুন্দরঙ্কর গাঢ় আলিঙ্গন কালে তাহা মাখি হইযাইছি, শ্যাম সুন্দরঙ্কর বক্ষমাড়ারে তু বসিছিলু সেতিকি বেলু তো মুখরে তা লাগি যাইছি, সপত্নী কুচ বিলুড়িত মালা কুঙ্কুম এই মুখ নেই আসিছু না, মোর মান ভঙ্গিবার নিমিত্ত দিক তোর ধৃষ্টতা, নিশ্চয় মদ খাইছি তা নহলে এপরি ভ্রম বুদ্ধি হুয়ে না, প্রিয়ঙ্কর সঙ্গলাভরে ধন্যা সপত্নীঙ্কর বক্ষর কুঙ্কুম, যাহা দেখিলে শরীর ক্রোধরে জড়ি যায় তাহার দ্বারা অঙ্গভূষণ করি আসিছু মোর মান ভঞ্জন করিবা পাই, দেখ ভ্রমর তোর প্রয়োজন নাহি মোর মান ভঞ্জন করিবার, তু মথুরাকু চালি যা চালি যা, সেঠারে মথুরা বাসিনী নারী মানঙ্কর মান ভঞ্জন কর, সেঠারে অনেক মানিনী অছন্তি, জনকর মান ভঞ্জন করবু আর জনে মানবতী হইযিবে, সেঠারে তোর জীবন কটি যাব মান প্রসাদন কার্যের, সেঠারে যেতবেলে তোর এতে কাম অছি সেতবেলে এঠাও কাই আসছ, তাহার কুঙ্কুম লইয়া নিজ শ্মশ্রু রঙ্গাইয়া,
তাহার কুঙ্কুম
তুমি হেন জন মানিনী মথুরা নারী তার প্রসাদ পরহরি,
মানিনী মথুরা
সভাই পারে বিড়ম্বন,
যদু সভাই পারে বিড়ম্বন,
চিত্রদল্পর দশবিধ ভেদ চিত্র মধ্যে ইয়ে হচ্ছে প্রথম, ইয়ার নাম হচ্ছে প্রজল্প, ইয়ার লক্ষণ অসুয়ের যা মদজুজা যৌবধীরণ মুদ্রয়া প্রিয়স্যা কৌশল উদ্গার প্রজল্প প্রকীর্তিত, অসূয়া ঈর্ষা আর গর্ব এই তিনটি সঞ্চারী ভাব সহিত অনাদর প্রকাশরে କୃଷ୍ଣଙ୍କର ଅଚତୁରତା ରୋଜଗାରକୁ ଅଜଳ୍ପ କୁହାଯାଏ। ଶ୍ଳୋକର ପୂର୍ବବର୍ତ୍ତୀ ଶ୍ଳୋକରେ କୀତବ ଶବ୍ଦ ମଧ୍ୟରେ ଅସୂୟା ପ୍ରକାଶ ପାଇଛି। ଶପତ୍ରୀ ଶବ୍ଦ ସହିତ ଈର୍ଷା ବ୍ୟକ୍ତ ହେଇଛି। ଅଙ୍ଘ୍ରି ମା ସ୍ପୃଶ ମୋର ପାଦ ସ୍ପର୍ଶ କର ନାହିଁ, ଏ କଥା ମଧ୍ୟରେ ଗର୍ବ ପରିସ୍ଫୁଟ ହେଉଛି। ମାନିଲ ମାନ ପ୍ରସାଦନ ଜାଣେ ନାହିଁ, ଏହାକୁ ଦୂତ କରି ପଠେଇବାକୁ ହୁଏ ତାହା ଜାଣେ ନା, କାହାକୁ ଦୂତ କରି ପଠେଇବାକୁ ହୁଏ ତାହା ଜାଣେ ନା, ଦୂତ ଜାଣେ ନାହିଁ କି ଭାବରେ ମାନଭଞ୍ଜନରେ ଆସିବାକୁ ହୁଏ। ଏ ସମସ୍ତ ମନ୍ତ୍ର ମଧ୍ୟରେ ପ୍ରିୟ କୃଷ୍ଣଙ୍କର ଅକୌଶଳ ରୋଜଗାର ରହିଛି। ଅର୍ଥାତ୍ କୃଷ୍ଣ ଯେ ସବୁ କାର୍ଯ୍ୟରେ ଅଚତୁର ଅପଟୁ, ତାହା ପୁନଃ ପୁନଃ ଘୂରେଇ ଫିରେଇ କୁହାଯାଉଛି। ସୁତରାଂ ଦିବ୍ୟନ ମାଧ ରାଧାଙ୍କର ଚିତ୍ର ରୂପ ମଧ୍ୟରେ ଏମିତି ସବୁ ପ୍ରଜଳ୍ପ ଲକ୍ଷଣ ଲକ୍ଷିତ ହେଇଛି। ରାଧାଙ୍କର କଥା ଶୁଣିଲେ ମନେ ହୁଏ ଯେପରିକି ଅନେକ ଚିନ୍ତା ଓ ବିଚାର କରି କହିଛନ୍ତି, ବସ୍ତୁ ତା ନୁହେଁ। ପ୍ରତ୍ୟେକଟି ଉଚ୍ଚାରିତ ଶବ୍ଦ ହିଁ ମହାଭାବମୟୀର ଭାବର ଉଦ୍ଗାର। ରାଧା ଯେଉଁ ଭାବମୟ ପ୍ରଳାପ କରୁଛନ୍ତି ଶ୍ରୀମାନଧବ ତା ସବୁ ଶ୍ରବଣ କରୁଛନ୍ତି, କିନ୍ତୁ ଉଦ୍ଧବଙ୍କ ପକ୍ଷରେ ତାହା ବୁଝିବା କଠିନ। ଉଦ୍ଧବ ମନେ ମନେ ଭାବୁଛନ୍ତି କୃଷ୍ଣଙ୍କୁ ଏ ଏପରି କଠୋର ଭାବେ ନିନ୍ଦା କରୁଛନ୍ତି, ସଚିଦାନନ୍ଦଙ୍କ ଠାରେ କଣ ନିନ୍ଦା କାର୍ଯ୍ୟ ସମ୍ଭବ। ରାଧା ଭାବ କର୍ଣ୍ଣରେ ଶୁଣୁଛନ୍ତି ଭ୍ରମର ଯେପରି କହୁଛି, ପ୍ରଭୁଙ୍କୁ ଏତେ ନିନ୍ଦା କରୁଛ କାହିଁକି, ସେ ତ କିଛି ଦୋଷ କରିନାହାନ୍ତି। ରାଧା କହୁଛନ୍ତି ଶୁଣ, ତେବେ ଭ୍ରମର ତାହାର ଦୋଷର କଥା ବହୁତ ଅଛି, ତାହାର ଦୋଷ ଅତି ଗୁରୁତର, ତାହା କେବଳ ମୋର ଅନୁଭବର ଗୋଚର, ଅନ୍ୟ କେହି ଜାଣନ୍ତି ନା। ସେ ଆମ ଧର୍ମ କର୍ମ ନାଶ କରିଛନ୍ତି, କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ନୁହେଁ, ନିଜ ଅଧର ସୁଧା ପାନ କରାଇ ସକ୍ରୋଧ ଅଧର ସୁଧାଂ ସ୍ୱାମୋହିନୀ। ଏ ଭୂମଣ୍ଡଳରେ ଯେଉଁଠାରେ ନାହିଁ କେଉଁଠାରେ ନାହିଁ ତାହାର ଅଧର ସୁଧାର ତୁଳନା ଏହି ବସ୍ତୁ ପାନ କରାଇ ଧର୍ମ ନାଶ କରି ଚାଲିଯାଇଛନ୍ତି। ଯଦି କୁହ ଆମେ ପତିବ୍ରତା ହୋଇ କାହିଁକି ପାନ କରିବାକୁ ଗଲୁ ତାହାର ଅଧର ସୁଧା, ସେ କଥା କହୁଛି ଶୁଣ। ଏହି ସୁଧା ମୋହିନୀ ମୋହକାରୀ ଆମର ବୁଦ୍ଧିନାଶକାରୀ ଚିତ୍ତରେ ଦୁରନ୍ତ ଲାଳ ସାର ଉଦ୍ଗମ ହୋଇ ତାହାର ମଧୁର ଅଧର ଦର୍ଶନ ମାତ୍ରକେ ବିଚାର ସାମର୍ଥ୍ୟ ଲୁପ୍ତ ହେଇଯାଏ। ତାହାଙ୍କର ଶ୍ରୀମୁଖର ନୟନ ଦେବା ସଙ୍ଗେ ସଙ୍ଗେ କଣ ଯେ ତୀବ୍ର ଲାଳସା ଜାଗେ ଅନ୍ତର ମଧ୍ୟରେ ତାହା ବୁଝିପାରିବେ ନାହିଁ ଅନ୍ୟ କେହି, ଯାହାଙ୍କର ସୌଭାଗ୍ୟ ନାହିଁ ଏ ଚାନ୍ଦ ଅଧର ଦର୍ଶନ କରିବାର। ତୀବ୍ର କାମନାର ଆବେଗରେ ଆମମାନେ ଏଇ ସୁଧା ଲାଳସାରେ ଉନ୍ମତ୍ତା ହେଇଥିଲୁ, ଯେଉଁ ଭାବରେ ସେ ତାହାଙ୍କର ଅଧର ମଧୁରିମା ଆମମାନଙ୍କୁ ପାନ କରେଇଥିଲେ ତ୍ରିଭୁବନରେ ତାହାର ଦୃଷ୍ଟାନ୍ତ ନାହିଁ, କିନ୍ତୁ ସେ ଯେଉଁ ଭାବରେ ଆମମାନଙ୍କୁ ତ୍ୟାଗ କରିଛନ୍ତି ତାହାର ଦୃଷ୍ଟାନ୍ତ ହେ ମଧୁପ ତୁମେ। ତଥ୍ୟ ଯେ ଅସ୍ମାନ ଭବାଦୃ, ତୁ ଯେପରି ମଧୁ ଖାଇ ଫୁଲକୁ ଛାଡ଼ି ଚାଲିଯାଉ ସେ ମଧ୍ୟ ସେହିପରି ଛାଡ଼ି ଚାଲିଯାଇଛି, ତାହାର ନିର୍ଦ୍ଦୟତା ତୋହରି ଭଳି। ଏ କଥା କହିଲେ କଣ କୁହାଯାଏ, ତୁମେ ତ ଭ୍ରମର ଜାତି, ମଧୁପାନ କରି ତ୍ୟାଗ କର, କିନ୍ତୁ ସେ ପାନ କରାଇ ତ୍ୟାଗ କରିଛନ୍ତି, ତୁମେ ଫୁଲକୁ ତ୍ୟାଗ କରିଛ ସେଥିରେ ଆଉ ମଧୁ ନଥିବା ଯୋଗୁଁ, କିନ୍ତୁ ସେ ତ୍ୟାଗ କଲେ ସୁନ୍ଦର ସରଳ ମନ ଯେଉଁମାନଙ୍କର ସୁମନ ସହିବ କେବଳ ମାତ୍ର ଦୁଃଖ ସମୁଦ୍ରରେ ଡୁବେଇବେ ବୋଲି, ଅନ୍ୟକୁ ଦୁଃଖ ଦେଇ ଯାହାଙ୍କର ସୁଖ ତାହାଙ୍କ ଭଳି ଦୁଶୀଳ ଆଉ କିଏ ହେଇପାରେ କୁହ। ତାହାଙ୍କର ଅନ୍ତରରେ ଗୋଟିଏ ମାତ୍ର ଅଭିସନ୍ଧି, ଯେଉଁମାନେ ତାହାଙ୍କର ଅଧସୁଧା ପାନ କରନ୍ତି ସେମାନଙ୍କୁ ଗଭୀର ଦୁଃଖରେ ପକେଇବା। କପଟି ଚୋର ପ୍ରଭୁ ମନରେ ଭାବେ ଯଦି ତୀବ୍ର ଦୁଃଖ ଦିଏ କିନ୍ତୁ ବ୍ରଜଗୋପୀମାନଙ୍କୁ, ତେବେ ସେମାନେ ମରିଯିବେ, ସେମାନେ ଯଦି ମରିଯିବେ ତେବେ କେଉଁମାନଙ୍କୁ ଦୁଃଖ ଦେଇ ମୁଁ ଶୁଖିହେବି, ସେଥିପାଇଁ ସେ ଆମମାନଙ୍କର ଦେହ ଗୁଡିକୁ ମୃତ୍ୟୁହୀନ କରିଦେଇଛନ୍ତି, ଏ ଦେହ ମରୁନି। ଶ୍ରୀ ଅଧରର ଅମୃତ ଖୁଆଇକିରି ସେ ଅମୃତ ଯେ ଖାଇ ସେ କଣ ମରିବ, ଶ୍ରୀ ଅଧରର ଅମୃତ ଖୁଆଇକିରି ମୃତ୍ୟୁହୀନ କରିଦେଇଛନ୍ତି। ବର୍ତ୍ତମାନ ସେ କେବଳ ଆମମାନଙ୍କୁ ଦୁଃଖ ଦେବେ କିନ୍ତୁ ମରିବାକୁ ଦେବେ ନା। ଭ୍ରମର ତୁ ଯେପରି ଦୂରରୁ ଫୁଲ ଗନ୍ଧରେ ଆକୃଷ୍ଟ ହୋଇ ନିକଟକୁ ଆସୁ ଏବଂ ଗୁଣୁ ଗୁଣୁ କରି ଗୁଣ ଗାଇ ଶେଷରେ ଚୁମ୍ବନ କରି ମଧୁପାନ କରୁ, ସେ କପଟ ଚୂଡ଼ାମଣି ମଧ୍ୟ ତଦ୍ରୁପ ଦୂରରୁ ଆମମାନଙ୍କର ଅଙ୍ଗଗନ୍ଧ ପାଇ ନିକଟକୁ ଆସନ୍ତି, କେତେ ଗୁଣ ଗାଆନ୍ତି ଶେଷରେ ଅଲକ୍ଷିତରେ ମଧୁବର୍ଷୀ ଚୁମ୍ବନ କରି ନିଜ ଅଧର ସୁଧା ପାନ କରାନ୍ତି, ରାଧା କ୍ଷଣ ପାଇଁ ନିରବ ହେଲେ, ଭ୍ରମର ଗୁଞ୍ଜନ କରି ଉଡ଼ି ବୁଲିଲା। ଗୁଞ୍ଜନ ମଧ୍ୟରେ ରାଧା ଶୁଣୁଛନ୍ତି, ଭ୍ରମର କହୁଛି, ତୁମେ ତ ରାସ ଦିନ ଜୟତୀ ତେ ଅଧିକଂ ଶ୍ଳୋକରେ କାନ୍ଦି କରି କହିଛ ଯେ ବୈକୁଣ୍ଠର ଅଧୀଶ୍ୱରୀ ଇନ୍ଦିରା ନିରନ୍ତର ତାହାଙ୍କର ସେବା କରନ୍ତି। ଯେଉଁ ବ୍ୟକ୍ତି ଏତେ ଦୋଷରେ ଦୋଷୀ, ଏତେ ନିନ୍ଦାର ପାତ୍ର, ଲକ୍ଷ୍ମୀ ଦେବୀ କ'ଣ ତାହାଙ୍କର ସେବା କରିପାରନ୍ତି? ଏ କଥା ଶୁଣି ରାଧା କହିଲେ, ଭ୍ରମର କ'ଣ କହୁଛୁ? ବୈକୁଣ୍ଠେଶ୍ୱରୀ ଯାହାଙ୍କର ପାଦ ପଦ୍ମ ସେବା କରନ୍ତି, ମୁଁ ଗୋପାଳ କନ୍ୟା ହୋଇ ତାଙ୍କର ନିନ୍ଦା କରୁଛି କାହିଁକି? ତେବେ କହୁଛି, ଶୁଣ, ଲକ୍ଷ୍ମୀ ତାହାଙ୍କର ଆପାତ ରମଣୀୟ ବାକ୍ ଚାତୁର୍ଯ୍ୟରେ ମୁଗ୍ଧ ଚିତ୍ତା ହେଇଛନ୍ତି, ହୃତ ଚେତା ଉତ୍ତମ ଶ୍ଳୋକ ଦେଇ ଯଦି କୁହ ଲକ୍ଷ୍ମୀ ଈଶ୍ୱରୀ, ସେ କାହାରି କଥା ଚତୁରତାରେ ଭୁଲିବାର ବ୍ୟକ୍ତି ନୁହନ୍ତି। ମୁଁ ମନେ କରେ ଈଶ୍ୱରୀ ବୋଲି ଲକ୍ଷ୍ମୀ ଯେ ତୀକ୍ଷ୍ଣ ବୁଦ୍ଧିମତୀ ତା ନୁହେଁ, ଆମେ ଗୋପାଳୁଣୀ ହେଲେ କ'ଣ ହବ, ଲକ୍ଷ୍ମୀଙ୍କ ଠାରୁ ଆମେ ଅଧିକ ବିଚକ୍ଷଣା। ଆମେ ମଧୁପତିର ସ୍ୱଭାବ ଜାଣିଛୁ, ଲକ୍ଷ୍ମୀ ଏପର୍ଯ୍ୟନ୍ତ ତାହା ଜାଣିପାରିନାହାନ୍ତି। ପୁଣି ତୋତେ ନିଷେଧ କରିଦେଉଛି, ତୋର ଭଲ ପାଇଁ କହୁଛି, ସେ କପଟି ସଙ୍ଗରେ ମିତ୍ରତା କର ନା, ତାହେଲେ ପରିଣାମରେ ପରିତ୍ୟକ୍ତ ହୋଇ ଆମ ଭଳି କାନ୍ଦିବାକୁ ହବ। ସକ୍ରୋଧର ସୁଧାମ ସୁମନସୈବ ସଦ୍ୟ ସତ୍ୟଧି ଅସ୍ମାନ ଭବାଦୃ ପୁରୀ ଚରତି କଥମ ତତ ପାଦ ପଦ୍ମ ପଦ୍ମା ହ୍ୟପିବତା ଉତ୍ତମ ଶ୍ଳୋକ ଜଳତି। ଏ ଦଶମ ସ୍କନ୍ଧ ଭାବ 47 ଅଧ୍ୟାୟ 13 ଶ୍ଳୋକ ପାଇ ଏ ଶ୍ଳୋକରେ ଚିତ୍ରଜଳ୍ପର ଦ୍ୱିତୀୟ ଭେଦ ପରିଜଳ୍ପ ଅଙ୍ଗଟି ପ୍ରକାଶ ପାଇଛି। ଏପରି ଦଶମ କଥା ଅଛି ଭ୍ରମର ଗୀତାକୁ କୁହାଯାଏ, ରାଧାଙ୍କର ଏହି ଅବସ୍ଥା ସେଇ କଥା ଏଠି କୁହାଯାଉଛି। ରାଧିକାର ଚେଷ୍ଟା ରହିଛି ଉଦ୍ଧବ ଦର୍ଶନୀ, ଏହି ମତ ଦଶା ପ୍ରଭୁର ପରେ ରାତ୍ରି ଦିନେ ଏଇ ଭାବ ଆସୁଛି ରାଧା ପ୍ରଚୁର୍ତ ଭାବେ, ରାଧିକାର ଭାବ ଦେଇଛି ଉଦ୍ଧବ ଦର୍ଶନୀ, ସେହି ଭାବେ ମତ ପ୍ରଭୁ ରହେ ରାତ୍ରି ଦିନେ। ଏ ମହାପୁର ଭାବ ରାଧିକାର ଭାବ ମୂର୍ତ୍ତି ପ୍ରଭୁର ଅନ୍ତର, ସେହି ଭାବେ ସୁଖ ଦୁଃଖ ଉଠେ ନିରନ୍ତର। ଶେଷ ଲୀଳାଏ ପ୍ରଭୁର କୃଷ୍ଣ ବିରହ ଅନୁବାଦ ଏଇ ଯେପରି ହେଇଛି ଚିତ୍ରଲୋକ, ସେହି ପ୍ରକାର ମହାପୁର ଭ୍ରମମୟ ଚେଷ୍ଟା ସଦା ପୁଳାପମୟ ଏଇ ଭାବ, ତେଣୁ କୃଷ୍ଣଙ୍କର ଏଇ ଭାବ ସେ ଗୌରବ କରି, ତେଣୁ ଭାବର ଏ ଭାବର କେବଳ କଭାବ ରହିଛି, ନଚେତ୍ ତତ୍ତ୍ୱତଃ କୃଷ୍ଣ ହିଁ ଗୌର, ଗୌର ହିଁ କୃଷ୍ଣ।